ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ସଂସଦର ଶୀତକାଳୀନ ଅଧିବେଶନ ଆଜିଠୁ ଆରମ୍ଭ. ଅଧିବେଶନ କାଳରେ ଆଲୋଚନା ପାଇଁ 16 ବିଲ୍ ତାଲିକାଭୁକ୍ତ. ନୂଆଦିଲ୍ଲୀଠାରେ ବିଶ୍ୱ ସମବାୟ ସମ୍ମିଳନୀକୁ ଆଜି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ. ମହାରାଷ୍ଟ୍ରରେ ସରକାର ଗଠନ ନେଇ ମହାୟୁତି ମେଣ୍ଟର ପ୍ରୟାସ ଜାରି. ଆସନ୍ତାକାଲି ଶେଷ ହେଉଛି ଚଳିତ ସରକାରଙ୍କ କାର୍ଯ୍ୟକାଳ. ଭାରତ ଇଟାଲୀକୁ ଏକ ପ୍ରମୁଖ ସହଯୋଗୀ ଭାବେ ପରିଗଣିତ କରିଥାଏ, କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ. ଏବଂ ପର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ସ୍ଥିତି ଦୃଢ଼. ସଂସଦର ଶୀତକାଳୀନ ଅଧିବେଶନ ଆଜିଠୁ ଆରମ୍ଭ ହେଉଛି. 26 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକ ଆସନ୍ତା ମାସ 20 ତାରିଖ ପର୍ଯ୍ୟନ୍ତ ଚାଲିବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି. ଏହି ଅଧିବେଶନରେ 19 ବୈଠକ ଅନୁଷ୍ଠିତ ହେବ. ସମ୍ଭିଧାନ ଦିବସ ପାଳନ ଅବସରରେ ଆସନ୍ତାକାଲିର ଅଧିବେଶନ ଅନୁଷ୍ଠିତ ହେବ ନାହିଁ. ସମ୍ଭିଧାନ ସଦନର ସେଣ୍ଟ୍ରାଲ ହଲ୍ରେ ଏଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। 1949 ନଭେମ୍ବର 26 ତାରିଖରେ ସମ୍ଭିଧାନ ଗୃହୀତ ହୋଇଥିଲା। ଚଳିତ ଅଧିବେଶନରେ ଆଲୋଚନା ପାଇଁ 16 ବିଲ୍ ତାଲିକାଭୁକ୍ତ ହୋଇଛି। ସେଗୁଡ଼ିକ ମଧ୍ୟରେ ଭାରତୀୟ ବାୟୁଯାନ ବିଧେୟକ 2024, ବିପର୍ଯ୍ୟୟ ପରିଚାଳନା ସଂଶୋଧନ ବିଲ୍ 2024, ରେଳବାଇ ସଂଶୋଧନ ବିଲ୍, ୱାକଫ୍ ସଂଶୋଧନ ବିଲ୍ ଏବଂ ଭାରତୀୟ ବନ୍ଦର ବିଲ୍ 2024 ଆଦି ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ଚଳିତ ବର୍ଷ ପାଇଁ ଅନୁଦାନ ଦାବି ଉପରେ ଆଲୋଚନା ହେବ। ସଂସଦର ଉଭୟ ସଦନର କାର୍ଯ୍ୟକୁ ଶାନ୍ତିଶୃଙ୍ଖଳା ତଥା ସୁରୁଖୁରୁରେ ସମ୍ପାଦନ ନେଇ ଗତକାଲି ନୂଆଦିଲ୍ଲୀଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ଏହି ଅଧିବେଶନରେ ଯେକୌଣସି ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ବୈଠକରେ 30 ରାଜନୈତିକ ଦଳର 42 ଜଣ ପ୍ରତିନିଧି ଅଂଶଗ୍ରହଣ କରିବା ସହିତ ସଂସଦ ପରିଚାଳନା ନେଇ ମତ ବିନିମୟ କରିଥିଲେ ବୋଲି ଶ୍ରୀ ରିଜିଜୁ ସୂଚନା ଦେଇଛନ୍ତି। ସଂସଦରେ ସକାରାତ୍ମକ ଏବଂ ଗଠନମୂଳକ ବିତର୍କରେ ଯୋଗଦାନ କରିବାକୁ ଲୋକସଭା ବାଚସ୍କତି ଓମ୍ ବିର୍ଲା ସଂସଦର ସଦସ୍ୟମାନଙ୍କୁ ଅନୁରୋଧ କରିଛନ୍ତି। ଆକାଶବାଣୀ ସମ୍ଭାଦ ବିଭାଗକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଶ୍ରୀ ବିର୍ଲା ସଂସଦର ସର୍ବୋଚ୍ଚ ମାନର ଶୃଙ୍ଖଳା ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେଇଛନ୍ତି। ସମ୍ଭିଧାନ ସଭାର ବିତର୍କ ଏବଂ ଆଲୋଚନାରୁ ପ୍ରେରଣା ନେଇ ଗୃହରେ ଶୃଙ୍ଖଳା ବଜାୟ ରଖିବାକୁ ସେ ସମସ୍ତ ସଦସ୍ୟଙ୍କୁ ପରାମର୍ଶ ଦେଇଛନ୍ତି। ସମାଜର ଅବହେଳିତ ଏବଂ ଗରିବ ବର୍ଗଙ୍କ ପାଇଁ ସଂରକ୍ଷଣର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ଗୁରୁତ୍ୱ ପ୍ରଦାନ କରିଥାନ୍ତି ବୋଲି ସେ କହିଛନ୍ତି। ସମ୍ଭିଧାନ ଉପରେ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କର ବିଶ୍ୱାସ ରହିଛି ବୋଲି ଶ୍ରୀ ବିର୍ଲା କହିଛନ୍ତି। ସୂଚନାଯୋଗ୍ୟ, ଶ୍ରୀ ବିର୍ଲାଙ୍କ ସହ ଏହି ସାକ୍ଷାତକାର ଆଜି ସନ୍ଧ୍ୟା 7:10ରେ 100.1 FM ଗୋଲ୍ଡ ଚ୍ୟାନେଲ୍ରେ ଆକାଶବାଣୀ ସମ୍ଭାଦର ସୁର୍ଖିଉମେ କାର୍ଯ୍ୟକ୍ରମରେ ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆଇସିଏ ବିଶ୍ୱ ସମବାୟ ସମ୍ମିଳନୀକୁ ଉଦ୍ଘାଟନ କରିବେ। ଆନ୍ତର୍ଜାତିକ ସମବାୟ ମେଣ୍ଟର ଦୀର୍ଘ 130 ବର୍ଷର ଇତିହାସରେ ପ୍ରଥମଥର ପାଇଁ ଭାରତରେ ଏହି ସମ୍ମିଳନୀ ଆୟୋଜିତ ହେଉଛି। ଆନ୍ତର୍ଜାତୀୟ ସମବାୟ ବର୍ଷ 2025 ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏକ ସ୍କାରକୀ ଟିକଟ ଉନ୍କୋଚନ କରିବେ। 6 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀର ବିଷୟବସ୍ତୁ ହେଉଛି ସମସ୍ତଙ୍କ ସମୃଦ୍ଧିରେ ସମବାୟ। ଏହି କାର୍ଯ୍ୟକ୍ରମରେ ପ୍ରାୟ 3000 ବିଦେଶୀ ଏବଂ ଭାରତୀୟ ପ୍ରତିନିଧି ଯୋଗ ଦେଉଛନ୍ତି। ସମଗ୍ର ବିଶ୍ୱର ସମବାୟ ସମିତିଗୁଡ଼ିକ ମଧ୍ୟରେ ଏହି ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗ ନେଇ ମତ ବିନିମୟ ହେବ। ସମସ୍ତଙ୍କ ପାଇଁ ଏକ ସାମୂହିକ ଶାନ୍ତିପୂର୍ଣ୍ଣ ଏବଂ ସମୃଦ୍ଧ ଭବିଷ୍ୟତ ଗଠନରେ ସମବାୟର ଭୂମିକା ନେଇ ଆଲୋଚନା ହେବ। ଭୁଟାନ ପ୍ରଧାନମନ୍ତ୍ରୀ ଦାସୋ ସେରିଙ୍ଗି ତୋବଗେ ଏବଂ ଫିଜିର ଉପପ୍ରଧାନମନ୍ତ୍ରୀ ମନୋଆ କାମିକାମିକା ଏହି ସମ୍ମିଳନୀରେ ଯୋଗଦେବେ। ସୂଚନାଯୋଗ୍ୟ, 1895 ଅନ୍ତର୍ଜାତୀୟ ସମବାୟ ମେଣ୍ଟ ସ୍ଥାପନ କରାଯାଇଥିଲା। ଏଥିରେ ସମଗ୍ର ବିଶ୍ୱରୁ ପ୍ରାୟ 100 କୋଟିରୁ ଅଧିକ ସମବାୟ ସଦସ୍ୟ ରହିଛନ୍ତି। ମହାରାଷ୍ଟ୍ରରେ ଏକନାଥ ସିନ୍ଧେଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାରଙ୍କ କାର୍ଯ୍ୟକାଳ ଆସନ୍ତାକାଲି ଶେଷ ହେବାକୁ ଯାଉଛି। ନୂଆ ସରକାର ଗଠନ ନେଇ ମହାୟୁତି ମେଣ୍ଟର ପ୍ରୟାସ ଜାରି ରହିଛି। ଶ୍ରୀ ସିନ୍ଧେ ଏବଂ ଏନ୍ସିପି ନେତା ଅଜିତ ପାୱାର ନିଜ ନିଜ ଦଳର ନବନିର୍ବାଚିତ ସଦସ୍ୟଙ୍କ ସହ ପୃଥକ୍ ପୃଥକ୍ ବୈଠକ କରିଛନ୍ତି। ବିଜେପି ନେତା ଚନ୍ଦ୍ରଶେଖର ବାୱନକୁଲେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, 6 ଦଶନ୍ଧି ମଧ୍ୟରେ ପ୍ରଥମଥର ପାଇଁ ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳର ନେତା ରହିବେ ନାହିଁ। ଇତିମଧ୍ୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଭେଟି ନବନିର୍ବାଚିତ ସଦସ୍ୟଙ୍କ ତାଲିକା ଏବଂ ନିର୍ବାଚନ କମିଶନଙ୍କ ଏ ସଂକ୍ରାନ୍ତ ବିଜ୍ଞପ୍ତି ଦାଖଲ କରିଛନ୍ତି। ସୂଚନାଯୋଗ୍ୟ 288 ଆସନ ମଧ୍ୟରୁ ମହାୟୁତି ମେଣ୍ଟ 235 ଆସନରେ ବିଜୟୀ ହୋଇଥିବା ବେଳେ ମହାବିକାଶ ଅଘାଡ଼ି 49 ଆସନ ପାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଭାରତ ଇଟାଲୀକୁ ଏକ ପ୍ରମୁଖ ସହଯୋଗୀ ଏବଂ ୟୁରୋପର ଏକ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ର ଭାବେ ପରିଗଣିତ କରିଥାଏ। ଭୂମଧ୍ୟ ସାଗରୀ ଅଞ୍ଚଳରେ ଇଟାଲୀ ପ୍ରଭାବଶାଳୀ ରାଷ୍ଟ୍ରର ମାନ୍ୟତା ପାଇଛି। ରୋମ୍ଠାରେ ଭାରତୀୟ ଦୂତାବାସ ନୂତନ କୋଠାକୁ ଉଦ୍ଘାଟନ କରିବା ଅବସରରେ ଡକ୍ଟର ଜୟଶଙ୍କର ଏହା କହିଛନ୍ତି। ସେ କହିଛନ୍ତି ଭାରତ ଓ ଇଟାଲୀ ଦ୍ୱିପାକ୍ଷିକ ସମ୍ପର୍କ ଅତ୍ୟନ୍ତ ସୁଦୃଢ଼ ଏବଂ ପରିବ୍ୟାପ୍ତ। ବୈଷୟିକ ଦୃଷ୍ଟିକୋଣରୁ ଦୁଇ ଦେଶ ମଧ୍ୟରେ ସମନ୍ୱୟ ରହିଛି ଏବଂ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଏହି ସମ୍ପର୍କ ବିଶେଷ ସହାୟକ ହୋଇପାରିଛି। ପ୍ରସ୍ତାବିତ ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ଏବଂ ୟୁରୋପ ଓ ଏସିଆ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେବ ବୋଲି ଡକ୍ଟର ଜୟଶଙ୍କର ଆଶା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ତିନିଦିନିଆ ଇଟାଲୀ ଗସ୍ତରେ ଯାଇ ଡକ୍ଟର ଜୟଶଙ୍କର ଗତକାଲି ରୋମ୍ରେ ପହଞ୍ଚିଛନ୍ତି। G7 ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକର ଆଉଟ୍ରିଚ୍ ଅଧିବେଶନରେ ଯୋଗଦେବା ପାଇଁ ସେ ଇଟାଲୀର ଫିୟୁଗିକୁ ଗସ୍ତ କରିବେ। ଓଡ଼ିଶାର ସଂସ୍କୃତି ଏକ ଭାରତ ଶ୍ରେଷ୍ଠ ଭାରତର ଭାବନାକୁ ସଶକ୍ତ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀରେ ଅନୁଷ୍ଠିତ ଓଡ଼ିଶା ପର୍ବ 2024ର ଉଦ୍ଯାପନୀ ଉତ୍ସବରେ ଯୋଗଦେଇ କହିଛନ୍ତି। ଓଡ଼ିଶାର ସାଂସ୍କୃତିକ ସମୃଦ୍ଧି, ସ୍ଥାପତ୍ୟ ଓ ବିଜ୍ଞାନ ସବୁବେଳେ ସ୍ୱତନ୍ତ୍ର ରହିଆସିଛି। ଏହାକୁ ବିଶ୍ୱରେ ପ୍ରଚାର କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ଓଡ଼ିଶା ଦେଶର ଖଣି ଏବଂ ଧାତବ ଶକ୍ତିକେନ୍ଦ୍ର ହୋଇଥିବା ବେଳେ ଏହା ବ୍ୟବସାୟିକ କ୍ଷେତ୍ରକୁ ପ୍ରୋହାହିତ କରିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ ଓଡ଼ିଶାରେ ପୁଞ୍ଜିନିବେଶ କ୍ଷେତ୍ରକୁ ପ୍ରୋହାହିତ କରାଯିବା ସହିତ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ମୋଦି ସରକାରଙ୍କ ସବ୍କା ସାଥ୍ ସବ୍କା ବିକାଶ ମନ୍ତ୍ରର ଓଡ଼ିଶା ସବୁଠାରୁ ଲାଭାର୍ଥୀ ରାଜ୍ୟ। କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିରେ ପୂର୍ବ ଭାରତରେ ଓଡ଼ିଶାର ସ୍ଥାନ ପ୍ରଥମ ରହିଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ପେନ୍ସନ୍ ଏବଂ ପେନ୍ସନ୍ଭୋଗୀ କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଧ୍ରୁବଜ୍ୟୋତି ସେନ୍ଗୁପ୍ତ, ଭାରତୀୟ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ୍ର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆର୍ ବିଶ୍ୱସଭରନ୍ ଏବଂ ଭାରତୀୟ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ୍ର ମୁଖ୍ୟ ପରିଚାଳକ ଏବଂ ବ୍ୟବସାୟ ବିଭାଗ ମୁଖ୍ୟ ଗୁରୁଶରଣ ରାଇ ବନ୍ସଲ୍ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ 01123421050 ଏବଂ 01123144444 ନମ୍ଘରକୁ ଡାଏଲ୍ କରି ପ୍ରଶ୍ନ ପଚାରିପାରିବେ। ଏହାବ୍ୟତୀତ ଶ୍ରୋତାମାନେ 92890940044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ କରିପାରିବେ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମହାରାଷ୍ଟ୍ର ନାଗପୁରସ୍ଥିତ ଅଜାନୀ ରେଳପଡ଼ିଆଠାରେ ଅନୁଷ୍ଠିତ ହେବାକୁ ଥିବା ସର୍ବଭାରତୀୟ ଅନୁସୂଚିତ ଜାତି ଜନଜାତି ରେଳ କର୍ମଚାରୀ ସଂଘର ଜାତୀୟ ସମ୍ମିଳନୀକୁ ଆଜି ସମ୍ବୋଧନ କରିବେ। କୋଭିଡ୍ ମହାମାରୀ କାରଣରୁ ଗତ 5 ବର୍ଷ ଧରି ଏହି ସଂଗଠନର ଜାତୀୟ ସମ୍ମିଳନୀ ତଥା ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇପାରି ନଥିଲା। ଦୁଇଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ସଂଘର ପ୍ରାୟ 30,000 ସଦସ୍ୟ ଯୋଗ ଦେଉଛନ୍ତି ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ପର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ଭାରତର ସ୍ଥିତି ଦୃଢ଼ ରହିଛି। ବର୍ଡର ଗାଭାସ୍କର ଟ୍ରଫି କ୍ରିକେଟ୍ ସିରିଜ୍ର ଏହି ପ୍ରଥମ ଟେଷ୍ଟ ଅକ୍ତିଆର କରିବାକୁ ଭାରତ ପ୍ରୟାସ ଜାରି ରଖିଛି। ଅଷ୍ଟ୍ରେଲିଆ ଆଜି ତା'ର ଦ୍ୱିତୀୟ ଇନିଂସ୍ର 3 ୱିକେଟ୍ରେ 12 ରନ୍ରୁ ଖେଳ ଆରମ୍ଭ କରିବ। ଏହି ମ୍ୟାଚ୍ଟିକୁ ଜିତିବା ପାଇଁ ଅଷ୍ଟ୍ରେଲିଆ ସମ୍ମୁଖରେ 522 ରନ୍ ବାକି ଥିବାବେଳେ ଭାରତ 7 ୱିକେଟ୍ ଆବଶ୍ୟକ କରୁଛି। ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସ୍ରେ ଏପର୍ଯ୍ୟନ୍ତ ହରାଇଥିବା 3 ୱିକେଟ୍ ମଧ୍ୟରୁ ବୁମ୍ରା 2 ଏବଂ ସିରାଜ 1 ୱିକେଟ୍ ଅକ୍ତିଆର କରିଛନ୍ତି। ସୂଚନାଯୋଗ୍ୟ ଭାରତ ତା'ର ଦ୍ୱିତୀୟ ଇନିଂସ୍ରେ 6 ୱିକେଟ୍ରେ 487 ରନ୍ ସଂଗ୍ରହ କରି ପାଳି ସମାପ୍ତି ଘୋଷଣା କରିଥିଲା। ଏଥିରେ ଯଶସ୍ୱୀ ଜୟସ୍ୱାଲଙ୍କ 161 ରନ୍ ଏବଂ ବିରାଟ କୋହଲିଙ୍କର 100 ରନ୍ ଅନ୍ତର୍ଭୁକ୍ତ। ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2025 ସଂସ୍କରଣ ପାଇଁ ନିଲାମ ପ୍ରକ୍ରିୟା ଜାରି ରହିଛି। ସାଉଦି ଆରବର ଜେହାଦସ୍ଥିତ ଅବ୍ଦି ଅଲ୍ ଜୋହର ଏରେନାଠାରେ ଅନୁଷ୍ଠିତ ନିଲାମ ପ୍ରକ୍ରିୟାରେ ରିଷଭ ପନ୍ଥ ଏବଂ ଶ୍ରେୟସ୍ ଆୟର ଆଇପିଏଲ୍ ଇତିହାସର ଏପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ଖେଳାଳି ଭାବେ ଉଭା ହୋଇଛନ୍ତି। ସଂସଦର ଶୀତକାଳୀନ ଅଧିବେଶନ ଆଜିଠୁ ଆରମ୍ଭ। ଅଧିବେଶନ କାଳରେ ଆଲୋଚନା ପାଇଁ 16 ବିଲ୍ ତାଲିକାଭୁକ୍ତ। ନୂଆଦିଲ୍ଲୀଠାରେ ବିଶ୍ୱ ସମବାୟ ସମ୍ମିଳନୀକୁ ଆଜି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ମହାରାଷ୍ଟ୍ରରେ ସରକାର ଗଠନ ନେଇ ମହାୟୁତି ମେଣ୍ଟର ପ୍ରୟାସ ଜାରି। ଆସନ୍ତାକାଲି ଶେଷ ହେଉଛି ଚଳିତ ସରକାରଙ୍କ କାର୍ଯ୍ୟକାଳ ଏବଂ ପର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ସ୍ଥିତି ଦୃଢ଼। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ ଡଟ୍ ଜିଓଭି ଡଟ୍ ଆଇଏନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।